ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇ କେୱାଇସି ଦାଖଲ କରିନଥିଲେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସନ୍ତା ମାସରୁ ହିତାଧିକାରୀଙ୍କୁ ମିଳିବ ନାହିଁ ଚାଉଳ। ସୁରକ୍ଷିତ ଦର୍ଶନ ଏବଂ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ନେଇ ସୁରକ୍ଷା କମିଟି ମୁଖ୍ୟ ଗିରିଶ ମୁର୍ମୁଙ୍କ ଅଧ୍ୟକ୍ଷତାରେ ପୁରୀରେ ବୈଠକ ଅନୁଷ୍ଠିତ। ଆସନ୍ତାକାଲି କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହଙ୍କର ହେବ ବନକ ଲାଗି ନୀତି ଏବଂ ବୈଦ୍ୟୁତିକ ବର୍ଜ୍ୟବସ୍ତୁ ହ୍ରାସ ଏବଂ ଏହାର ପୁନଃ ବ୍ୟବହାର ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ। ରାସନକାର୍ଡ ପାଇଁ ଇ କେୱାଇସି କରିନଥିଲେ ଆସନ୍ତା ମାସରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ମିଳିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ରାଜ୍ୟରେ ବର୍ତ୍ତମାନ 15,67,000 ହିତାଧିକାରୀ ଇ କେୱାଇସି ନ କରି ମଧ୍ୟ ଚାଉଳ ପାଉଛନ୍ତି। ଆଗାମୀ ଦିନରେ ସେ ସମସ୍ତ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପୁରୀ ଶ୍ରୀମନ୍ଦିରର ସୁରକ୍ଷା ସବ୍କମିଟି ବୈଠକ ନୀଳାଦ୍ରି ଭକ୍ତନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ସୁରକ୍ଷା କମିଟି ମୁଖ୍ୟ ଗିରିଶ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁରକ୍ଷିତ ଦର୍ଶନ ଏବଂ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଶ୍ରୀମନ୍ଦିରକୁ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କୌଣସି ପୁଲିସ୍ କିମ୍ବା ସେବାୟତ ମନ୍ଦିର ମଧ୍ୟକୁ ଫୋନ୍ ନେଇପାରିବେ ନାହିଁ। ପରବର୍ତ୍ତୀ ସମୟରେ ୱାକିଟକି ବ୍ୟବସ୍ଥା ହେବ ବୋଲି ଶ୍ରୀ ମୁର୍ମୁ କହିଛନ୍ତି।
ମୁଖ୍ୟତଃ କିଭଳି ଇକ୍ୱିପମେଣ୍ଟ ଦରକାର ହେବ, ସୁରକ୍ଷାର ଯନ୍ତ୍ରପାତି ଯାହା ଦରକାର ହେବ ତା ବିଷୟରେ ଚର୍ଚ୍ଚା ହୋଇଛି। କୋଉଠି କିଭଳି ମେନ୍ ପାୱାର ଡେପ୍ଲୟମେଣ୍ଟ କରିବାର ଅଛି ବିଚାର ବିମର୍ଶ କରାହୋଇଛି। ସିକ୍ୟୁରିଟି ଡ୍ରିଲ୍ର ପ୍ରୋଟୋକଲ୍ ଉପରେ ବି କଥାବାର୍ତ୍ତା ହୋଇଛି। ଡ୍ରୋନ୍ ଆଉ ଅନ୍ୟ ପାଇଁ ଫ୍ଲାଇଙ୍ଗ ପାଇଁ ନୋ ଫ୍ଲାଇଙ୍ଗ ଜୋନ୍ଟା ଅଲରେଡି ହୋଇଯାଇଛି। ନୋ ଫ୍ଲାଇଙ୍ଗ ଜୋନ୍ ହେଲେ ବି ଯଦି କୌଣସି ଜାଗାରୁ ହଠାତ୍ କିଛି ଆସିବ ତ କିଭଳି ତାକୁ ଡିଲ୍ କରାଯିବ ତା ପାଇଁ ବି ବିଚାର ବିମର୍ଶ ହୋଇଛି, କିଭଳି ତାକୁ ଟାକେଲ କରାଯିବ।
ବୈଠକରେ ପୁରୀ ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକଙ୍କ ସହ ଶ୍ରୀମନ୍ଦିର ବରିଷ୍ଠ ସେବକମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଉପନିର୍ବାଚନ ପାଇଁ ତିନୋଟିଯାକ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀ ମନୋନୟନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଜେପି, କଂଗ୍ରେସ ଏବଂ ବିଜେଡି ପକ୍ଷରୁ ଏଥିପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଦଳଗୁଡ଼ିକ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣାକୁ ଅପେକ୍ଷା କରାଯାଇଛି ବୋଲି ଆମ ନୂଆପଡ଼ା ସମ୍ଭାଦଦାତା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଗୁରୁବାର ଦିନ ନୂଆପଡ଼ା ଗସ୍ତରେ ଯିବେ। ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥିତ ରହିବେ ବୋଲି ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି। ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଆଗାମୀ ଉପନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କ ପାଇଁ କଟକଣା ଜାରି କରିଛନ୍ତି। ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମ ୱେବ୍ସାଇଟ୍ ସମେତ କୌଣସି ଇଣ୍ଟରନେଟ୍ ଭିତ୍ତିକ ୱେବ୍ସାଇଟ୍ରେ ରାଜନୈତିକ ବିଜ୍ଞାପନ ପ୍ରକାଶ ନ କରିବାକୁ କମିଶନ କହିଛନ୍ତି। ଆୟୋଗ କହିଛନ୍ତି ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜନୈତିକ ବିଜ୍ଞାପନଗୁଡ଼ିକର ଅନୁମୋଦନ ପାଇଁ ଜିଲ୍ଲା ଏବଂ ରାଜ୍ୟସ୍ତରରେ କମିଟି ଗଠନ କରାଯାଇଛି। ମିଡିଆ ସାର୍ଟିଫିକେସନ୍ ଏବଂ ତଦାରଖ କମିଟିର ବିନା ଅନୁମୋଦନରେ ବିଜ୍ଞାପନ ପ୍ରକାଶନ ଉପରେ ନିଷେଧାଦେଶ ଜାରି କରାଯାଇଛି। ନିର୍ବାଚନ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମର ପ୍ରବେଶକୁ ଦୃଷ୍ଟିରେ ରଖି ଆୟୋଗ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସେମାନଙ୍କ ପ୍ରାମାଣିକ ସାମାଜିକ ଗଣମାଧ୍ୟମ ଆକାଉଣ୍ଟଗୁଡ଼ିକର ବିବରଣୀ ସଂଲଗ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ କହିଛନ୍ତି ନିର୍ବାଚନ ଶେଷ ହେବାର 75 ଦିନ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସାମାଜିକ ଗଣମାଧ୍ୟମ ୱେବ୍ସାଇଟ୍ ସମେତ ଇଣ୍ଟରନେଟ୍ ମାଧ୍ୟମରେ ହୋଇଥିବା ପ୍ରଚାର ଖର୍ଚ୍ଚର ବିବରଣୀ ଦାଖଲ କରିବାକୁ ପଡ଼ିବ। ମହିଳାଙ୍କୁ ସଶକ୍ତ ଏବଂ ରୋଜଗାରକ୍ଷମ କରିବା ଲକ୍ଷ୍ୟ ନେଇ ସରକାର ରାଜ୍ୟରେ ଆତ୍ମନିର୍ଭର ମହିଳା ସୁବାହକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ 4 ବର୍ଷରେ 1100 ଜଣ ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ବ୍ୟାଙ୍କରୁ 10 ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇ ଦିଆଯିବ। ଋଣର କିସ୍ତି ମହିଳାଙ୍କୁ 5 ବର୍ଷରେ ଶୁଝିବାକୁ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ରାଜ୍ୟର 4 ଡ୍ରାଇଭିଂ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନରୁ ବର୍ତ୍ତମାନ ସୁଦ୍ଧା 6216 ଜଣ ମହିଳା ଡ୍ରାଇଭିଂ ଟ୍ରେନିଂ ଶେଷ କରିଛନ୍ତି। ଯୋଜନା ଅଧୀନରେ ଗାଡ଼ି କିଣା ବାବଦକୁ 110 କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯୋଜନାର ସଠିକ୍ କାର୍ଯ୍ୟକାରିତା ନେଇ ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 6:00 PM ରାତି 10:00 PM ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା ଡିସେମ୍ବର 24 ତାରିଖରୁ ଆରମ୍ଭ ହୋଇ ଜାନୁଆରୀ 3 ତାରିଖ ପର୍ଯ୍ୟନ୍ତ ଚାଲିବ। 78ତମ ଧନୁଯାତ୍ରାର ସଫଳ ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋଏଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବରଗଡ଼, ଅତାବିରା, ପଦ୍ମପୁରର ବିଧାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଧନୁଯାତ୍ରାର ଐତିହ୍ୟ ଏବଂ ମହିମାକୁ ବଜାୟ ରଖିବା ପାଇଁ ଗୁରୁତ୍ୱ ଆରୋପ କରିଛନ୍ତି। ଧନୁଯାତ୍ରା ପାଇଁ କଳାକାର ଚୟନ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଛି। ଚଳିତ ବର୍ଷର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଶୀତଋତୁ ପ୍ରାରମ୍ଭରୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ ହେବାକୁ ଲାଗିଛି। ଏନେଇ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଚିଲିକାକୁ ଚଳିତ ମାସ ପହିଲାରୁ ଫେବୃୟାରୀ ମଧ୍ୟରେ ସୁଦୂର ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ମଙ୍ଗୋଲିଆ, ଚୀନ, ରୁଷ, କାଜାକସ୍ତାନ ଏବଂ ଇରାନ୍ରୁ ଲକ୍ଷାଧିକ ପକ୍ଷୀ ଆଗମନ କରିଥାନ୍ତି। ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ବିଭାଗ ପକ୍ଷରୁ 5ଟି ରେଞ୍ଜରେ 11ଟି ଟିମ୍ ଗଠନ କରାଯିବା ସହ 24 ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ନେଇ ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓ ଅମ୍ଳାନ ନାୟକ କହିଛନ୍ତି।
इंडिया से भी कुछ कुछ बर्ड्स आते रहते हैं। दे कम थ्रू दी सेंट्रल एशियन फ्लाईवे। बर्ड सीजन चलता है फ्रॉम अक्टूबर टू मार्च और इसके लिए जो टेरिटरी वर्क्स है वो ऑलरेडी दे आर इन प्लेस, हमने उसको इंश्योर कर चुके हैं हम लोग।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିଛନ୍ତି। ଧାମନଗର ବ୍ଲକ ପଧାନୀ ଏବଂ ବେଦପୁରରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ମନ୍ତ୍ରୀ ଶ୍ରୀ ସୁରଜ ଉଦ୍ଘାଟନ କରିଛନ୍ତି। ସେହିଭଳି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ପାଠାଗାର, ପାଣିଟାଙ୍କି, ଆନନ୍ଦପୁର, ଉତେଇପୁର ଜଗନ୍ନାଥ ମଠ ପ୍ରକଳ୍ପ, ମୁକ୍ତେଶ୍ୱର ପ୍ରାଥମିକ ବିଦ୍ୟାଳୟ ଏବଂ ରାମରାକୁଳ ହନୁମାନ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟା ସମୟକୁ ସନ୍ଧ୍ୟା 7ଟାରୁ 9ଟା ଭିତରେ ସୀମିତ ରଖାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ 8ମ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଭଦ୍ରକ ଜିଲ୍ଲା ସମାଜମଙ୍ଗଳ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଉତ୍ତମ ଖାଦ୍ୟ ଗ୍ରହଣ ତଥା ସୁରକ୍ଷିତ ଓ ସୁସ୍ଥ ଭବିଷ୍ୟତ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଏହି ଅବସରରେ ବିଭିନ୍ନ ବ୍ଲକର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ପୋଷଣ ବିଶେଷଜ୍ଞ ମଧୁସ୍ମିତା ମିଶ୍ର ଆକାଶବାଣୀକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ସମତଳୀୟ ଖାଦ୍ୟ ବା ବାଲାନ୍ସ ଡାଏଟ୍ ଅତ୍ୟାବଶ୍ୟକ। ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ଅନୁସାରେ ଆମର ଦୈନିକ ଖାଦ୍ୟରେ 50-60% କାର୍ବୋହାଇଡ୍ରେଟ୍, 20-25% ଚର୍ବି ଓ 15-20% ପ୍ରୋଟିନ୍ ଥିବା ଦରକାର। ସବୁଜ ପତ୍ର ଶାଗ, ସତେଜ ଫଳ, ଡାଲି ଏହିସବୁ ଆମକୁ ଭିଟାମିନ, ଖଣିଜ ଉପାଦାନ ଓ ଆଣ୍ଟିଅକ୍ସିଡେଣ୍ଟ ପ୍ରଦାନ କରେ।
ବୈଦ୍ୟୁତିକ ବର୍ଜ୍ୟବସ୍ତୁ କିମ୍ବା ଇ ଆବର୍ଜନାକୁ ହ୍ରାସ ଏବଂ ଏହାର ପୁନଃ ବ୍ୟବହାର ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ ପାଳନ କରାଯାଉଛି। 2018 ପ୍ରତିବର୍ଷ ଅକ୍ଟୋବର 14 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ନିଜସ୍ୱ ଇ ଆବର୍ଜନାକୁ ପୁନଃଚକ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ ପରିତ୍ୟକ୍ତ ବୈଦ୍ୟୁତିକ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଏବଂ ପୁନଃଚକ୍ରଣ ମାଧ୍ୟମରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଆସନ୍ତା ଗୁରୁବାରଠାରୁ ରାଜ୍ୟ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏନେଇ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଏସ୍ଟି ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଚିକିତ୍ସା ଅଧିକାରୀ ଛତ୍ରପତି ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟାଡ୍ମିଣ୍ଟନ ଏବଂ ସିପକ୍ଟାକ୍ରୋ ପ୍ରତିଯୋଗିତା 16-19 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଆୟୋଜନ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଉଭୟ 14 ଏବଂ 17 ବର୍ଷରୁ କମ୍ ବାଳକ ବାଳିକା ବର୍ଗରେ ପ୍ରତିଯୋଗିତା ଆୟୋଜନ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 800ରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରିବେ ବୋଲି ବୈଠକ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଇ କେୱାଇସି ଦାଖଲ କରିନଥିଲେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସନ୍ତା ମାସରୁ ହିତାଧିକାରୀଙ୍କୁ ମିଳିବ ନାହିଁ ଚାଉଳ। ସୁରକ୍ଷିତ ଦର୍ଶନ ଏବଂ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ନେଇ ସୁରକ୍ଷା କମିଟି ମୁଖ୍ୟ ଗିରିଶ ମୁର୍ମୁଙ୍କ ଅଧ୍ୟକ୍ଷତାରେ ପୁରୀରେ ବୈଠକ ଅନୁଷ୍ଠିତ। ଆସନ୍ତାକାଲି କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀ ବିଗ୍ରହଙ୍କର ହେବ ବନକ ଲାଗି ନୀତି। ଏବଂ ବୈଦ୍ୟୁତିକ ବର୍ଜ୍ୟବସ୍ତୁ ହ୍ରାସ ଏବଂ ଏହାର ପୁନଃ ବ୍ୟବହାର ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।